ଦୁର୍ଗା ପଟ୍ଟନାୟକଙ୍କର ଗଳ୍ପ କଣ୍ଡକ୍ଟରର ଦ୍ୱିତୀୟ ଭାଗ। ଦିନେ ମୁଁ ଗସ୍ତରେ ନାହିଁ, ଚକାପାଦ ବସ୍ ଷ୍ଟପେଜ୍ରେ ନଟ କଣ୍ଡକ୍ଟରକୁ ଦେଖିଲି। ନଟ ମୋତେ ଦେଖି କହିଲା, ଆରେ ସାହେବ ତୁ। ନଟକୁ ସେଇଠି ଗଛ ଛାଇକୁ ଟାଣି ମୋର ଅଭିଯୋଗ ଶୁଣାଇଲି। ନଟ ମୋତେ କହିଲା, ସାହେବ ତୁ ପାଠୁଆ ଲୋକ, ଏମିତି କ'ଣ ପଚାରୁଛୁ, ତୁ ସବୁ ଜାଣିପାରୁଥିବୁ। ମୁଁ କ୍ୟାଁ ସେ ପିଲାଗୁଡ଼ାଙ୍କ ସାଙ୍ଗେ କଳିଗୋଳ କରିବି, ମୋତେ ମା' ସୋଲରେ ଦେବି ଭରସା, ଗଣ୍ଡଗୋଳରୁ କି ଲାଭ ମିଳିବ। ସାହେବ ତୁ ଗୋଟେ ମତଲବରେ ପଚାରୁଛୁ, ମା' ସୋଲରେ ସବୁ ଶୁଣିବେ, ଆଦିବାସୀମାନଙ୍କ ବିପଦର ସାହସିଏ। ମୁଁ ଦେଖିଲି ନଟର ଆଖି ଜକେଇ ଆସୁଥିଲା, ମୁଁ ତାକୁ ବହୁତ ବୁଝାଇଲି, ନା ରେ ତୋ ବାବୁକୁ କହିବା ପାଇଁ ନୁହେଁ, କିଛି ମତଲବ ନୁହେଁ। ନଟ କହିଲା, ଆଉ କାହିଁକି ପଚାରୁଛୁ, ତୋର ଏତେ କି ଦରକାର ଯେ। ମୁଁ କହିଲି, ମୁଁ ଗଳ୍ପ ଲେଖେ ତ ସେଇଥିପାଇଁ। ନଟ ଖୁସି ହୋଇଗଲା, କହିଲା, ଓହୋ ମୋ ଉପରେ ଗପ ଲେଖିବୁ, ହଉ ତେବେ ଆଉ ଦିନେ ଭେଟ ହେଲେ ମୋତେ ଏଇ ଛକରେ ପଚାରିବୁ। ଦିନେ ଝିପି ଝିପି ବର୍ଷା, ଦେଖିଲି ଚକାପଦ ବସ୍ ଷ୍ଟପେଜ୍ରେ ନଟ ମାଛି ଭଣ ଭଣ ହୋଟେଲ ବେଞ୍ଚଟା ଉପରେ ହାତରେ ମୁଣ୍ଡକୁ ଭରା ଦେଇ କ'ଣ ଗୁଡ଼ାଏ ଚିନ୍ତା କରୁଛି। ଗାଡ଼ିର ଆଗ ଚକା ଫାଟିଯାଇଥିଲା, ହେଲ୍ପର୍ମାନେ ଲାଗି ପଡ଼ି ସଜାଡ଼ୁଥିଲେ। ନଟ ମୋତେ ଦେଖି କହିଲା, ଆରେ ସାହେବ ତୁ ଆ ବସ୍, କ'ଣ ପଚାରୁଛୁ ପଚାର, ଆଜି ଗାଡ଼ିଟା ସଜ ହେଉଛି, ଟିକେ ଡେରି ହେବ। ମୋର କେତେକ ପ୍ରଶ୍ନ ପରେ ନଟ ତାର ଜୀବନର କାହାଣୀ ଶୁଣାଇଲା। ଚଢ଼ା ଗଳାରେ କହିଲା, ସାହେବ ତୁ କ'ଣ ଭାବୁଛୁ ମୁଁ ଗଣ୍ଡଗୋଳ ଜାଣିନାହିଁ, ଆରେ ଆଦିବାସୀ ପିଲା ମୁଁ, ଧନୁ ତୀରରେ ଜୀବନ ଗଢ଼ା ମୋର, ରାଇଜ ପଦା କରିଦେବି, ହେଲେ ମୁଁ ତୋ ପରି ବହୁତ ପାଠ ବି ପଢ଼ିଛି, ମୁଁ ସେ କାମ ସବୁ କରିବାକୁ ପସନ୍ଦ କରେନି। ଏ ବହୁତ ପାଠ, ଚମକି ପଡ଼ିଲି ମୁଁ। ନଟ କହିଲା, ଆ ମୋ ସାଙ୍ଗରେ ଯିବୁ ଆମ ଘରକୁ, ଦେଖିବୁ ମୋ ମା' କେମିତି କତରା ଲାଗି ଶୋଇଛି, ଆଜିକୁ 10 ବର୍ଷ ହେଲା ଟୋପି ଔଷଧ ପାଉନି, ମୋର ବଡ଼ ଚାକିରିକୁ ଚାହିଁ ଚାହିଁ ତାର ଜୀବନ ଛାଡ଼ୁନି, ରୋଗ ବଢ଼ୁଛି, ମୋର ଚାକିରି ହେଲାନି, ଗୋଟେ ହୋଟେଲରେ ବାସନ ଧୋଇବା ପରେ ଏବେ ନୂଆ କରି ପ୍ରାଇଭେଟ କମ୍ପାନୀରେ କଣ୍ଡକ୍ଟର ଚାକିରି କଲି, ଘରେ ମା' କଥା ଦେଖାଶୁଣା କରିବ କିଏ, ଏଇ ଅବସ୍ଥାରେ ମୁଁ କ'ଣ ଏ ପଇସାବାଲା ଘରର ଟୋକାଙ୍କ ସାଙ୍ଗେ ଝଗଡ଼ା କରି ଜେଲ୍କୁ ଯିବି, ସେମାନେ କ'ଣ ବୁଝିପାରିବେ ମୋ ମା' କେମିତି ରୋଗରେ ସରୁଛି ବୋଲି, ସେମାନେ କ'ଣ ବୁଝିପାରିବେ ମୁଁ କେମିତି ସଂଘର୍ଷରେ ଜୀବନ ବିତାଉଛି, ମୋର ଗଣ୍ଡଗୋଳରୁ କ'ଣ ମିଳିବ କହିଲୁ। ନଟର କଥାଗୁଡ଼ାକ ମୋତେ ତା ମନର ବିଳାପ ପରି ଶୁଭୁଥିଲା। ପଚାରିଲି, ତୁ କେତେ ପାଠ ପଢ଼ିଛୁ, ମୋତେ ନଟ ଓଲଟା ପ୍ରଶ୍ନ କଲା, କ'ଣ ନ ପଢ଼ିଛି ଯେ। କ୍ଲିନର ଟୋକାଟା ପେଣ୍ଟର ଅଣ୍ଟା ଦୌଡ଼ାକୁ ଗୁଡ଼ାଇ ଗାଡ଼ିର ଚକା ଟାଇଟ୍ କରୁଛି, ହଁ ଏଥର ସେ ହୁଇସିଲ୍ ଦେଲା। ନଟ କହିଲା, ସାହେବ ତୁ ପଳେଇ ଯା, ବେଳ ହେଲାଣି, ପୁଣି ଦେଖା ହେଲେ କେବେ ଗପିବି। ଅନେକ ଦିନ ଅତିକ୍ରାନ୍ତ ହୋଇଛି, କଲୋନୀରେ ବାହାଦୁର ଟୋକା ନିଶାର୍ଦ୍ଧରେ ହୁଇସିଲ୍ ଦେଲେ ମୋ ନିଦ ଚାଉଁ ଚାଉଁ ହିଁ ଭାଙ୍ଗେ। ବାହାଦୁର ଟୋକା ପ୍ରତି ମାସରେ ଖାକି ପୋଷାକରେ ଆସି ମୋତେ ସଲାମି ମାଗିଲେ ତା ମୁହଁଟା ନଟର ମୁହଁ ପରି ଦିଶେ ମୋତେ। ମୁଁ ସବୁବେଳେ ସବୁ ବସ୍ରେ ନଟକୁ ଖୋଜେ, ତାକୁ ପାଏ ନା। ମୋ ମନରେ ଆହୁରି ଅନେକ ପାପ କଥା ଜୁଟେ, ନଟ ଯଦି ସଂସାରରେ ନଥିବ ଆଉ ତା ମା' ବୁଢ଼ୀ ଯେମିତି କତରାରେ ପଡ଼ିଥିବ, ମୋ ଗପ ତେବେ ଅସମାପ୍ତ ରହିଯିବ। ଦିନେ କ୍ଲିନର ଟୋକାକୁ ଦେଖିଲି, ପଚାରିଲି, ଆରେ ନଟ ନାହିଁ କିରେ, ଆଉ ତ ସେ ବସ୍ରେ ଆସୁନି। କ୍ଲିନର ଟୋକାଟା ପେଣ୍ଟକୁ ଟେକି କହିଲା, ବାବୁ ନଟ ମା' ଦେହ ଭଲ ନାହିଁ, ସିରିୟସ୍। ତା କଥାରୁ ମୋତେ ବି କେମିତି ଗୋଟେ ସିରିୟସ୍ ଲାଗିଲା। କ୍ଲିନର ଟୋକାଠାରୁ ନଟ ଗାଁର ମାନଚିତ୍ର ମାଗିଲି, ଖୋଜି ଖୋଜି ନଟ ଗାଁରେ ପହଞ୍ଚିଗଲି। ବକଟ ହେବ ପିଲା ରାସ୍ତାରେ ବୁଲୁଥିଲା, ତାକୁ ପଚାରିଲି, ହଇରେ ପିଲା ନଟ କଣ୍ଡକ୍ଟର ଘରଟା କେଉଁଠି। ପିଲାଟା ଆଙ୍ଗୁଳି ଦେଖାଇଲା ବେଳକୁ ନଟ ନୂଆଣିଆ ଏକ ଚାଳ ଘରର ଝରକା ପଟୁ ମୋତେ ଡାକ ପକାଇଲା। ଝରକାର ଫ୍ରେମ୍ ଭିତରୁ ନଟର ଦାଢ଼ି ଭର୍ତ୍ତି ମୁହଁ ମୋତେ ସେ ଏକ କଏଦୀ ପରି ଦେଖାଗଲା। ନଟ ଦୌଡ଼ି ଦୌଡ଼ି ଆସି କହିଲା, ସାହେବ ମୋର କି ଭାଗ୍ୟ, ସେ ମୋତେ ଦେଖି କେଜାଣି କାହିଁକି ଅଧୀର ହୋଇଗଲା। ସେ ମୋତେ ଆଜି ଯାଏ ସାହେବ ସାହେବ କାହିଁକି ଡାକୁଛି, ବଡ଼ ବିସ୍ମିତ ଲାଗୁଥିଲା ମୋତେ। ତା ଘର ଭିତରକୁ ପ୍ରବେଶ କଲି, ମୁଣ୍ଡରେ ଚାଳ ବାଜିଲା, ଆଉ ଟିକେ ନଇଁ କରି ଆର ବଖରାକୁ ଗଲି। ସାମ୍ନା କାନ୍ଥରେ ଏକ ସାର୍ଟିଫିକେଟ କାଚ ବନ୍ଧେଇ ହୋଇ ଝୁଲୁଥିଲା। ସେଇଟା ନଟର ମାଟ୍ରିକ ପାସ୍ ସାର୍ଟିଫିକେଟ୍ ଥିଲା। ସାର୍ଟିଫିକେଟ୍ ମଧ୍ୟରୁ କିଏ ଗୋଟେ ଧୋତରୀ ବୁଢ଼ୀଟେ ମୋତେ ଅଟହାସ୍ୟ କଲାପରି ମନେ ହେଲା। ମୋତେ ଶୁଣାଗଲା, ଆରେ କୁଆଡ଼େ ଆସିଛୁ, କ'ଣ ଗପ ଲେଖିବୁ, ଧୋତରୀ ଗପ। ମୁଁ ପଛକୁ ବୁଲି ଚମକି ପଡ଼ିଲି। ପୁଣି ପଛରୁ ଶୁଭିଲା, ମୋ ପୁଅକୁ ଖଣ୍ଡେ ଚାକିରି ଦେଇପାରିବୁ, ଆଉ ତାହେଲେ ଆର କୋଠରୀକୁ ଆସି ଦେଖିବୁ ମୋ ଅବସ୍ଥା। ସେତେବେଳେ ମୋ ଦେହର ଲୋମ ସବୁ ଟାଙ୍କରି ଉଠୁଥିଲା। ନଟ ମୋ ମୁହଁର ଝାଳବିନ୍ଦୁକୁ ବି ଦେଖିପାରୁଥିଲା। ଆଉ ଏକ କୋଠରୀକୁ ଯାଇ ଦେଖିଲି, ନଟ କଣ୍ଡକ୍ଟରର ମା କୋମାରେ ଶୋଇଛି, କେବଳ ନିଶ୍ୱାସ ଚାଲିଛି। ତାର ଆଉ ଗୋଟିଏ କୃଷକା ଚେହେରା ବୋଧହୁଏ ସାର୍ଟିଫିକେଟ୍ ଫ୍ରେମ୍ ମଧ୍ୟରେ ଲୁଚି ରହିଛି। ନଟ ମୋତେ ଅଳ୍ପ ହଲେଇଦେଲା, ଦେଖିପାରୁଛୁ ତ। ମୁଁ ନଟକୁ ସାନ୍ତ୍ୱନା ଦେଲି। ନଟ ତାର ଅତୀତକୁ ଫେରିଗଲା, କହିଲା, ମୁଁ ଛୋଟ ଥିଲି, ଜଣେ ଜ୍ୟୋତିଷ ମୋ କପାଳକୁ ଦେଖି ମୋ ମାଆକୁ କହିଥିଲା, ତୋ ପୁଅ ବହୁତ ବଡ଼ ଲୋକ ହେବ, ଟଙ୍କା ସେଜରେ ଶୋଇବ, ନାଲି ବତୀ ଲଗା VIP ଗାଡ଼ିରେ ଯିବ, ତା ଆଗରେ ପଛରେ ଆଉ କେତେ କେତେ ଗାଡ଼ି ଧାଡ଼ି ହୋଇ ଲାଗି ରହିଥିବ। ବାସ୍ତବିକ ଆଜି ସେସବୁ ମିଛ ହୋଇନି ରେ ସାହେବ, ମୁଁ କଣ୍ଡକ୍ଟର ହେବା ପରେ ପଇସା ଗଣିବାକୁ ବେଳ ନାହିଁ, ମୋର କେବଳ ମୋର ଗାଡ଼ି ଆଗରେ ନାଲିବତୀ ନାହିଁ, ତାହା ମୋ ଜୀବନରେ ତ ଏବେ ନାଲିବତୀ ଜଳୁଛି, ଭୁଲ କେଉଁଠି ଜ୍ୟୋତିଷର କଥା। ନଟ କଣ୍ଡକ୍ଟର କଥାରୁ ତା ଚିନ୍ତା ସାଗରର ଗଭୀରତା କେତେ ତାହା ସହଜରେ ମାପି ହେଉଥିଲା। ମୁଁ ତାକୁ ପୁଣି ସାନ୍ତ୍ୱନା ଦେଇ ଫେରିଲି। କିଛି ବାଟ ଅତିକ୍ରାନ୍ତ ହେବା ପରେ ପୁଣି ବଡ଼ ପାଟିରେ ପଛରୁ ଡାକ ଶୁଭିଲା, ସାହେବ ସାହେବ। ଏ କ'ଣ ହେଲା ପୁଣି ନଟର, ଦୌଡ଼ିଗଲି। ଫେରିଯାଇ ନଟ ଘରକୁ ପାଦ ପକାଇବା ବେଳେ ଗୋଟାଏ ହିକାରେ ନଟ ମାଆର ପ୍ରାଣବାୟୁ ପିଞ୍ଜରା ଛାଡ଼ି ଚାଲିଯାଇଥିଲା। ଦେଖିଲା ବେଳକୁ ନଟ ମାଆର ଦେହରେ ଏକ ଧଳା ଚାଦର ଢଙ୍କା ସରିଥିଲା। ନଟ ତାର ସାର୍ଟିଫିକେଟ୍କୁ ଟୁକୁରା ଟୁକୁରା କରି ଚିରି ମାଆର ଶବଧାର ଉପରେ ଫୁଲ ପରି ବିଛାଇ ଦେଉଥିଲା।